ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজের এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজের এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। আপনার এই কার্যক্রমের জন নিয়মিত শ্রোতা জাঁয়ে বিশেষ খুশি, কেবল সেটি নুহে আপনার বহুমূল্য সাক্ষ্য নিমন্তে মধ্যে বিশেষ ধন্যবাদ। এই কার্যক্রম দ্বারা যে আপনার আত্মিক জীবনে উপকৃত হয়ে পড়ুক এবং প্রভু যীশুঙ্কর সেই ଆଶୀର୍ବାଦକୁ ଅନୁଭବ କରିପାରିଛନ୍ତି ତାହା ଜାଣି ମୁଁ ପ୍ରଭୁଙ୍କ ନାମ ବିଶେଷ ଧନ୍ୟବାଦ ଦେଉ। ବାସ୍ତବରେ ଯେଉଁମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ପାପରୁ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଜୀବନରେ ବାସ୍ତବ ଶାନ୍ତି ଆନନ୍ଦ ଅନୁଭବ କରିଥାନ୍ତି। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ନିମନ୍ତେ। ହଁ ପ୍ରଭୁ, ତୁମର ବାକ୍ୟ ହିଁ ଆମମାନଙ୍କ ଜୀବନ ପାଇଁ ଶାନ୍ତିଦାୟକ, ସାନ୍ତ୍ୱନାଦାୟକ, ଭରସାଦାୟକ ଏବଂ ଆମମାନଙ୍କର ଜୀବନ ନିମନ୍ତେ ପ୍ରଭୁ ଆଶୀର୍ବାଦଜନକ। ପ୍ରଭୁ, ତୁମର ସେ ବାକ୍ୟ ଅନୁଯାୟୀ ଯେପରି ଆମମାନେ ତୁମ ପଥରେ ଚାଲିବୁ, ତୁମ ଆଡ଼କୁ ଧୃଦୃଷ୍ଟି କରିବୁ, ତୁମର ଶରଣାପନ୍ନ ହେବ, ଏହି ପ୍ରକାର ଜୀବନ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ରୋଗ ବ୍ୟାଧିରୁ ସୁସ୍ଥତା ଦେଇ ଦୀର୍ଘାୟୁ ପ୍ରଦାନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର ବାର ପର୍ବରୁ ଆରମ୍ଭ କରି ପନ୍ଦର ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଆମେ ପ୍ରତ୍ୟେକଟି ପଦକୁ ନେଇ ଅଧ୍ୟୟନ କରି ଆଲୋଚନା କରିବା ପାଇଁ ଯିବା ନାହିଁ, ମାତ୍ର କେତେକ ମୁଖ୍ୟ ବିଷୟ ଉପରେ ଟିକେ ଦୃଷ୍ଟିପାତ କରିବା। ଗୀତ ବାର ପର୍ବର ମୁଖ୍ୟ ବିଷୟବସ୍ତୁ ହେଉଛି ମହାକ୍ଲେଶର ଈଶ୍ୱରବିହୀନତା ମଧ୍ୟରେ ଈଶ୍ୱରପରାୟଣତା। ଏହି ଗୀତଟି ଭାବାଣୀ ଆକାରରେ ଏହାର ଅନ୍ତିମ ତଥା ଶେଷ ସଫଳତା ସେହି ମହାକ୍ଲେଶର ସମୟକୁ ଦର୍ଶାଏ ଯାହାକି ଇସ୍ରାଏଲ୍ର ଅବଶିଷ୍ଟାଂଶ ଈଶ୍ୱରପ୍ରିୟ ଓ ଈଶ୍ୱରପ୍ରିୟ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ସେହି ସମୟରେ ବର୍ତ୍ତିବାକୁ ଯାଉଅଛି। ଏହି ବାର ପର୍ବର ପ୍ରଥମ ଅଂଶରେ ସେହି ସମୟର ଧର୍ମଚ୍ୟୁତି ଘଟିବାର ବିଷୟ ପ୍ରକାଶ କରାଯାଇଥିବାର ଆମେ ଲକ୍ଷ୍ୟ କରୁଅଛୁ। ଆପଣ ଦେଖନ୍ତୁ, ସେହି ସମୟରେ ଇସ୍ରାଏଲ୍ ମଧ୍ୟରେ ଓ ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଧର୍ମଚ୍ୟୁତି ଘଟିବାକୁ ଅଛି। ତେବେ ଦେଖନ୍ତୁ, ବାର ପର୍ବର ପ୍ରଥମ ପଦରେ ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ସମିନିତ ସ୍ୱରରେ ଦାଉଦଙ୍କର ଗୀତ, ସଦାପ୍ରଭୁ ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଉଅଛି, ମନୁଷ୍ୟ ସନ୍ତାନଗଣ ମଧ୍ୟରୁ ବିଶ୍ୱସ୍ତ ଲୋକର ହ୍ରାସ ହେଉଅଛି। ଅନେକ ଲୋକ ଏଲିୟ ଭବିଷ୍ୟତ ବକ୍ତାଙ୍କ ପରି ଚିନ୍ତାଧାରା ନେଇ କହନ୍ତି, ମୁଁ ହିଁ କେବଳ ଜଣେ ମାତ୍ର ଅଛି ଯିଏକି ଈଶ୍ୱରଙ୍କ ସପକ୍ଷରେ ଛିଡ଼ା ହୋଇଅଛି। କିନ୍ତୁ ଏହା ପ୍ରକୃତରେ ସେ ପ୍ରକାର ନୁହେଁ। ମାତ୍ର ଏହା ଘଟିପାରିବ ଯେତେବେଳେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଓ ପ୍ରତ୍ୟେକ ଦିଗରୁ ଈଶ୍ୱର ବିହୀନତା ଲକ୍ଷ୍ୟ କରିବାକୁ ପାରିବେ। ଏହାପରେ ଦୁଇ ପଦରେ ଲେଖା ଅଛି, ସେମାନେ ପ୍ରତ୍ୟେକ ଆପଣା ଆପଣା ପ୍ରତିବାସୀ ସଙ୍ଗେ ଅସାର କଥା କହନ୍ତି, ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ୱିଧାଚିତରେ କଥା କହନ୍ତି। ଏହା ଏକ ଦିନ ଯେତେବେଳେ କି ଖ୍ରୀଷ୍ଟ ବିଶ୍ୱାସୀ ସତ୍ୟ କହିବା ଆବଶ୍ୟକ, ତାହା ହେଉଛି ଯେ ସେ ଜଣେ ବ୍ୟକ୍ତିର ସମ୍ମୁଖରେ ଗୋଟିଏ କଥା କହି ତାହାର ପଛରେ ଆଉ ଏକ କଥା କହିବା ଉଚିତ ନୁହେଁ, କାରଣ ତାହା ଦୁଇ ପ୍ରକାରର କଥା ହେବ। ଏହାପରେ ତିନି ଓ ଚାରିପଦରେ ଲେଖା ଅଛି, ସଦାପ୍ରଭୁ ଚାଟୁବାଦୀ ଓଷ୍ଠାଧର ସବୁ ଓ ଦର୍ପବାଦୀ ଜୁହା ଉଚ୍ଛିନ୍ନ କରିବେ। ସେମାନେ କହନ୍ତି, ଆମ୍ଭେମାନେ ଜୁହା ଦ୍ୱାରା ପ୍ରବଳ ହେବା, ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର, ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ। ଗୀତରଚକ ଏଠାରେ ଗର୍ବୀ ଲୋକମାନଙ୍କ ବିଷୟ ନେଇ ପ୍ରକାଶ କରନ୍ତି। ସେମାନେ କହନ୍ତି, ଆମ୍ଭେମାନେ ଜିହ୍ୱା ଦ୍ୱାରା ପ୍ରବଳ ହେବା, ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର। ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ କହନ୍ତି, ଆମ୍ଭେମାନେ ଯାହା କହିବାକୁ ଇଚ୍ଛା କରୁ ତାହା କହିବାକୁ ଯାଉଅଛୁ। ଆମ୍ଭେମାନେ ସେହି ଧର୍ମଭ୍ରଷ୍ଟ ହେବାର ବିଷୟକୁ ଦେଖୁଅଛୁ ଯାହାକି ଏହିପରି ଗର୍ବ ଦ୍ୱାରା ପରିଲକ୍ଷିତ ହୁଏ। ଯିହୁଦା ସେହି ଆଗାମୀ ଧର୍ମଭ୍ରଷ୍ଟ ହେବା ବିଷୟ ନେଇ ଏହିପରି ପ୍ରକାଶ କରନ୍ତି, ସେମାନେ ବଚସାକାରୀ, ଆପଣା ଆପଣା ଅବସ୍ଥାରେ ଅସନ୍ତୁଷ୍ଟ ଓ ନିଜ ନିଜ କୂଅଭିଳାଷରେ ଚାଳିତ। ସେମାନଙ୍କ ମୁଖ ବଡ଼ ବଡ଼ କଥା କହେ ଓ ସ୍ୱାର୍ଥ ସିଦ୍ଧି ନିମନ୍ତେ ସେମାନେ ଲୋକଙ୍କ ମୁହଁ ଉପରେ ପ୍ରଶଂସା କରନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯେଉଁମାନେ ଧର୍ମଭ୍ରଷ୍ଟ ହୁଅନ୍ତି ସେମାନେ ମିଥ୍ୟାବାଦୀ। ବର୍ତ୍ତମାନ ଆମେ ଈଶ୍ୱରଙ୍କ ଲୋକମାନଙ୍କୁ ଦେଖିବା। ଦେଖନ୍ତୁ, ବାର ପର୍ବର ପାଞ୍ଚ ପଦରେ ଏହିପରି ଲେଖା ଅଛି, ଦୁଃଖୀ ଲୋକ ଲୁଟିତ ହେବାରୁ, ଦିନହୀନ କାତରୋକ୍ତି କରିବାରୁ ସଦାପ୍ରଭୁ କୁହନ୍ତି, ଆମ୍ଭେ ଏବେ ଉଠିବା, ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି ତାହାକୁ ଆମ୍ଭେ ନିରାପଦରେ ରଖିବା। ଏଠାରେ ଈଶ୍ୱର ତାଙ୍କର ଲୋକମାନଙ୍କୁ ସୁରକ୍ଷା କରିବାର ବିଷୟ ଆମେ ଲକ୍ଷ୍ୟ କରୁଅଛୁ। ଆଜି ଶତ୍ରୁ ସୈତାନ ଈଶ୍ୱରଙ୍କ ଲୋକମାନଙ୍କୁ ଛିନ୍ନଭିନ୍ନ କରିବା ନିମନ୍ତେ ଚେଷ୍ଟା କରେ, ମାତ୍ର ଈଶ୍ୱର କହନ୍ତି, ଆମ୍ଭେ ସେମାନଙ୍କୁ ନିରାପଦରେ ବାସ କରାଇବା। ଏହାପରେ ବାର ପର୍ବର ଛଅ ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ବାକ୍ୟ ସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉମ୍ମାଇରେ ପରୀକ୍ଷିତ ସାତଥର ପରିଷ୍କୃତ ରୂପାତୁଲ୍ୟ। ବର୍ତ୍ତମାନ ଦୁଷ୍ଟ ଦର୍ପର କଥା କହେ ଓ ତୋଷାମୁଦ୍ର କଥା କହେ। ସେମାନେ ଯାହାସବୁ କହନ୍ତି ଆପଣ ତାହା ବିଶ୍ୱାସ କରିପାରିବେ ନାହିଁ, ମାତ୍ର ଈଶ୍ୱରଙ୍କ ବାକ୍ୟ ପବିତ୍ର ଓ ନିର୍ମଳ ବାକ୍ୟ। ସେହି କାରଣରୁ ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଅଧିକରୁ ଅଧିକ ସମୟ ଦେବା ଉଚିତ। ଏହା ସେହି ଦୁର୍ଗ ସ୍ୱରୂପ ଯାହା ମଧ୍ୟରେ ଈଶ୍ୱର ଆମମାନଙ୍କୁ ରଖିବାକୁ ଚାହାନ୍ତି। ଏହାପରେ ସାତ ଓ ଆଠ ପଦରେ ଲେଖା ଅଛି, ହେ ସଦାପ୍ରଭୁ, ତୁମେ ସେମାନଙ୍କୁ ରକ୍ଷା କରିବ, ତୁମେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ। ମନୁଷ୍ୟ ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବାବେଳେ ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି। ବର୍ତ୍ତମାନ ଆମେ ଏହିପରି ଏକ ସମୟରେ ବସବାସ କରୁଅଛୁ ଓ ଏହା ସେହି ମହାକ୍ଲେଶର ସମୟରେ ଆହୁରି ଅଧିକ ଭାବେ ଘଟିବ। ଶୁଣନ୍ତୁ, ଯିଶାଇ ଭବିଷ୍ୟତ ବକ୍ତା ତାହାଙ୍କ ପୁସ୍ତକର 66 ପର୍ବର ପାଞ୍ଚ ପଦରେ ଏହିପରି ପ୍ରକାଶ କରନ୍ତି, ସଦାପ୍ରଭୁଙ୍କ ବାକ୍ୟରେ କମ୍ପମାନ ହେଉଅଛ ଯେ ତୁମେମାନେ ତାହାଙ୍କର ବାକ୍ୟ ଶୁଣ, ତୁମମାନଙ୍କର ଯେଉଁ ଭ୍ରାତୃଗଣ ତୁମମାନଙ୍କୁ ଘୃଣା କରନ୍ତି, ଆମ୍ଭ ନାମ ସକାଶେ ତୁମମାନଙ୍କୁ ଦୂର କରନ୍ତି, ସେମାନେ କହିଅଛନ୍ତି, ଆମ୍ଭେମାନେ ଯେମନ୍ତ ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା ଏଥିପାଇଁ ସଦାପ୍ରଭୁ ମହିମାନିତ ହେଉନ୍ତୁ, ମାତ୍ର ସେମାନେ ଲଜ୍ଜିତ ହେବେ। ଏହା ଏକ ଚମତ୍କାର ଛବି ଆମମାନଙ୍କ ନିକଟରେ ଆଣି ଉପସ୍ଥାପିତ କରାଏ, ଯାହାକି ସେହି ଯୁଗାନ୍ତ ସମୟରେ ଜିରୁସାଲମରେ ମନ୍ଦିର ଉପାସନାର ବିଷୟକୁ ପ୍ରକାଶ କରେ। ପ୍ରଭୁ ଯୀଶୁ ଏହି ଜଗତରେ ଥିବା ସମୟରେ ଯେତେବେଳେ ଶତ୍ରୁମାନେ ତାହାଙ୍କୁ ଧରିବା ନିମନ୍ତେ ଆସିଲେ, ସେତେବେଳେ ସେ ସେମାନଙ୍କୁ ଏହିପରି କହିଥିଲେ, ଯାହାକି ଲୁକ 22 53 ପଦରେ ଲେଖା ଅଛି, ମୁଁ ପ୍ରତିଦିନ ତୁମମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ, କିନ୍ତୁ ଏହା ତୁମମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ। ଆମ୍ଭେମାନେ ଏ ପ୍ରକାର ସମୟ ମଧ୍ୟ ଦେଇ ଗତି କରୁଅଛୁ ଯେତେବେଳେ କି ଶତ୍ରୁର ହସ୍ତ ଅତି ସକ୍ରିୟ, ମାତ୍ର ଈଶ୍ୱର ତାହାଙ୍କ ଲୋକମାନଙ୍କ ପ୍ରତି କିଛି ଘଟାଇବେ ନାହିଁ ଯେପର୍ଯ୍ୟନ୍ତ ଏହା ତାହାଙ୍କର ଲୋକମାନଙ୍କର ହୃଦୟ ଓ ଜୀବନରେ ତାହାଙ୍କର ମହତ ଅଭିମତକୁ ସାଧନ ନ କରିଛି। ଆସନ୍ତୁ ଏହାପରେ ଗୀତ ସଂହିତାର 13 ମଧ୍ୟକୁ ଯିବା। ଏହି 13 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଦାଉଦଙ୍କର ସାଂଘାତିକ ଦୁର୍ଦ୍ଦଶା। ଏପରିକି ମୁଁ ଆପଣଙ୍କୁ କହିସାରିଛି ଯେ ଗୀତ 9 ପର୍ବଠାରୁ 15 ପର୍ବ ମଧ୍ୟରେ ସେହି ଆଗାମୀ ମହାକ୍ଲେଶର ସମୟକୁ ଭାବାଣୀ ଆକାରରେ ଉପସ୍ଥାପିତ କରାଯାଇଅଛି ଓ ସେହି ଭଣ୍ଡଖ୍ରୀଷ୍ଟ ଓ ଅବଶିଷ୍ଟ ଜିହୁଦୀମାନଙ୍କ ବିଷୟ ନେଇ ମଧ୍ୟ ପ୍ରକାଶ କରାଯାଇଅଛି। ଏହା ଏକ ମହାପରୀକ୍ଷାର ସମୟ ହେବ। ଦାଉଦ ନିଜର ଅନୁଭୂତି ମଧ୍ୟ ଦେଇ ଏହି ଗୀତଟିକୁ ରଚନା କରିଥିଲେ, ମାତ୍ର ଏହାର ଏକ ସମସାମୟିକ ଭାଷାନ୍ତର ରହିଅଛି ଓ ମଧ୍ୟ ଭାଉବାଣୀ ସମ୍ବନ୍ଧୀୟ ଭାଷାନ୍ତର ରହିଅଛି, ଯାହାକି ସେହି ଯୁଗାନ୍ତ ସମୟର ବିଷୟବସ୍ତୁ ମଧ୍ୟକୁ ପହଞ୍ଚିଯାଏ ସେହି ଖ୍ରୀଷ୍ଟୀୟ ମଣ୍ଡଳୀ ଏହି ଧରାପୃଷ୍ଠରୁ ଅପସାରିତ ହେବା ପରେ। ସମ୍ଭବତଃ ରାଜା ସାଉଲଙ୍କ ଦ୍ୱାରା ପ୍ରଭାବିତ ହୋଇ ଦାଉଦ ଏହି ଗୀତଟିକୁ ରଚନା କରିଥିଲେ। ଏହି ସମୟରେ ସମ୍ଭବତଃ ସେ ସେହି ଅଦୁଲମ ଗୁମ୍ଫାରେ ନିଜକୁ ଲୁଚାଇ ଥାଇପାରନ୍ତି, ଯେତେବେଳେ କି ପଲେଷ୍ଟିୟମାନେ ଦଳବଦ୍ଧ ହୋଇ ତାହାଙ୍କୁ ବିନାଶ କରିବାକୁ ଚାହୁଁଥିଲେ। ଦିନ ପରେ ଦିନ ସେ ନିଜକୁ ଅଧିକ ଦୟନୀୟ ପରିସ୍ଥିତି ମଧ୍ୟରେ ଦେଖିବାକୁ ପାରିଲେ। ତେଣୁ ସେହି ପ୍ରକାର ଶାରୀରିକ ତଥା ମାନସିକ ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରିବା ସମୟରେ ସେ ଈଶ୍ୱରଙ୍କୁ ଡାକ ପକାଇଲେ। ଦେଖନ୍ତୁ 13 ପ୍ରଥମ 2 ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, କେତେକାଳ ତୁମେ କି ସଦାକାଳ ମୋତେ ପାସରିବ? ତୁମେ କେତେକାଳ ମୋଠାରୁ ଆପଣା ମୁଖ ଲୁଚାଇବ? ମୁଁ ଦିନଯାକ ନିଜ ଅନ୍ତଃକରଣରେ ଦୁଃଖିତ ହୋଇ କେତେକାଳ ମନେ ମନେ ପରାମର୍ଶ କରିବେ? କେତେକାଳ ମୋ ଶତ୍ରୁ ମୋ ଉପରେ ଉଚ୍ଚୀକୃତ ହେବ? ଦାଉଦ ଈଶ୍ୱରଙ୍କୁ ପଚାରୁଅଛନ୍ତି, ଏହିପରି ଦୁର୍ଦ୍ଦଶା ମଧ୍ୟ ଦେଇ ତାହାଙ୍କୁ କେତେକାଳ ଗତି କରିବାକୁ ହେବ? ଦାଉଦ ଭାବୁଛନ୍ତି, ବୋଧହୁଏ ଈଶ୍ୱର ତାହାଙ୍କୁ ପରିତ୍ୟାଗ କରିଅଛନ୍ତି ଓ ସେ ବର୍ତ୍ତମାନ ଏକାକୀ ହୋଇଯାଇଅଛନ୍ତି। ଏହି ସମୟରେ ଦାଉଦ ଅତିଶୟ ଭାଙ୍ଗି ପଡ଼ିଅଛନ୍ତି। ଏହାପରେ ସେ ପ୍ରାର୍ଥନାର ସହିତ ଈଶ୍ୱରଙ୍କ ଆଡ଼କୁ ଫେରୁଛନ୍ତି। ଏହା ହିଁ ହେଉଛି ତାହାଙ୍କର ଆଶ୍ରୟ ଓ ବଳ। ଦେଖନ୍ତୁ 13:3-4 ଏହିପରି ଲେଖା ଅଛି, ହେ ସଦାପ୍ରଭୁ ମୋ ପରମେଶ୍ୱର, ବିବେଚନା କର ଓ ମୋତେ ଉତ୍ତର ଦିଅ, ମୋର ଚକ୍ଷୁ ସତେଜ କର, ନହେଲେ ମୁଁ ମୃତ୍ୟୁ ନିଦ୍ରାରେ ନିଦ୍ରାଗତ ହେବି। କେଜାଣି ମୋ ଶତ୍ରୁ କହିବ, ମୁଁ ତାହାକୁ ଜୟ କରିଅଛି, ଆଉ ମୁଁ ଘୁଞ୍ଚାଗଲେ ମୋର ବିପକ୍ଷଗଣ ଉଲ୍ଲାସ କରିବେ। ଦାଉଦ ଯେତେବେଳେ ଏହି ଗୀତଟିକୁ ରଚନା କରିଥିଲେ ସେତେବେଳେ ସେ ଭୟଙ୍କର ବିପଦରେ ପଡ଼ିଥିଲେ, ଏପରିକି ସେ ନିଦ୍ରା ଯିବା ପାଇଁ ମଧ୍ୟ ଭୟ କରୁଥିଲେ। କାଳେ ତାଙ୍କର ଶତ୍ରୁମାନେ ଆସି ତାହାଙ୍କୁ ବଧ କରନ୍ତି, ମାତ୍ର ତଥାପି ସେ ବିଶ୍ରାମ ଚାହୁଁଥିଲେ। ତେଣୁକରି ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି ଯେପରି ଈଶ୍ୱର ତାହାଙ୍କୁ ସୁରକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଦ୍ରା ଦିଅନ୍ତି। ଶତ୍ରୁ ଯଦି ତାହାଙ୍କୁ ପାଇଯାଏ ତାହେଲେ ସେ ଉଲ୍ଲାସ କରିବ। ଶତ୍ରୁର ଉଲ୍ଲାସ କେବଳ ଦାଉଦଙ୍କର ବିରୁଦ୍ଧରେ ନୁହେଁ, ମାତ୍ର ଈଶ୍ୱରଙ୍କ ବିରୁଦ୍ଧରେ ମଧ୍ୟ ହେବ। ତେଣୁକରି ସେ ପ୍ରାର୍ଥନା କରନ୍ତି ଯେପରି ଶତ୍ରୁ ତାହାଙ୍କ ଉପରେ ଜୟଲାଭ ନ କରେ। ଏହିପରି ଦୁଃଖ ବିପଦ ତାହାଙ୍କ ପ୍ରତି ଘନେଇ ଆସିବା ପରେ ସେ ପ୍ରାର୍ଥନାରେ ସମୟ ବିତାଉଛନ୍ତି ଓ ଶେଷରେ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଓ ଭରସା ସ୍ଥାପନ କରିଅଛନ୍ତି। ଦାଉଦ ନିଜ ଶକ୍ତିରେ ଏହି ପ୍ରକାର ସଙ୍କଟମୟ ପରିସ୍ଥିତିରୁ ଉଦ୍ଧାର ପାଇଯିବେ ବୋଲି ଭାବିନଥିଲେ। ହଁ, ସେ ସତର୍କତା ଅବଲମ୍ବନ କରିଥିଲେ ସତ, ମାତ୍ର ସେ ଜାଣିଥିଲେ କେବଳ ଈଶ୍ୱର ହିଁ ତାହାଙ୍କୁ ଉଦ୍ଧାର କରିପାରିବେ, ଈଶ୍ୱର ତାହାଙ୍କର ପରିତ୍ରାଣ ସ୍ୱରୂପ ଥିଲେ। ଦେଖନ୍ତୁ ଦାଉଦଙ୍କର ତାହାଙ୍କର ଈଶ୍ୱରଙ୍କ ଉପରେ କେତେ ଦୂର ଦୃଢ଼ ନିର୍ଭରତା ଥିଲା। ତେର ପର୍ବର ପାଞ୍ଚ ଛଅ ପଦରେ ଲେଖାଅଛି, ମାତ୍ର ମୁଁ ତୁମ୍ଭ ଦୟାରେ ଭରସା ରଖିଅଛି, ତୁମ୍ଭ କୃତ ପରିତ୍ରାଣରେ ମୋର ଅନ୍ତଃକରଣ ଉଲ୍ଲାସ କରିବ, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି, କାରଣ ସେ ମୋର ପ୍ରଚୁର ମଙ୍ଗଳ କରିଅଛନ୍ତି। ଏହା ହିଁଥିଲା ଦାଉଦଙ୍କର ବ୍ୟକ୍ତିଗତ ଅନୁଭୂତି। ଏହା ହିଁ ଥିଲା ଦାଉଦଙ୍କର ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ଓ ଭରସା। ତେଣୁକରି ସେ ଏହିପରି ଭୟଙ୍କର ପରିସ୍ଥିତିରେ ମଧ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରୁଅଛନ୍ତି। ପ୍ରିୟ ବନ୍ଧୁ, ଆପଣ ଯିଏ କି ହୁଅନ୍ତୁ ନା କାହିଁକି, ଓ ଯେଉଁପରି ପରିସ୍ଥିତିରେ ଥାଆନ୍ତୁ ନା କାହିଁକି, ଓ ଯେଉଁଠାରେ ଥାଆନ୍ତୁ ନା କାହିଁକି, ଆପଣ ଈଶ୍ୱରଙ୍କର ପ୍ରଶଂସା କରିବା ଉଚିତ, ଈଶ୍ୱରଙ୍କଠାରେ ଉଲ୍ଲାସ କରିବା ଉଚିତ, ଓ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରହି ତାହାଙ୍କର ଇଚ୍ଛାକୁ ଗ୍ରହଣ କରିନେବା ଉଚିତ। ତାହେଲେ ତାହାଙ୍କର ମହତ ଇଚ୍ଛା ଓ ଅଭିମତ ଆପଣଙ୍କ ଜୀବନ ମଧ୍ୟ ଦେଇ ସାଧିତ ହୋଇପାରିବ, ଓ ସେ ଆପଣଙ୍କୁ ଉଦ୍ଧାର କରିବେ। ହଁ, ମୁଁ ଜାଣେ ଏହା ଏତେ ସହଜ ବିଷୟ ନୁହେଁ, ମାତ୍ର ଈଶ୍ୱର ତାହା ହିଁ ଆମମାନଙ୍କ ଜୀବନରୁ ଆଶା କରନ୍ତି। ତାହେଲେ ଆମମାନେ ଆମମାନଙ୍କ ଜୀବନରେ ଈଶ୍ୱରଙ୍କର ସେହି ସୁରକ୍ଷାର ବିଷୟକୁ, ତାହାଙ୍କର ସେହି ମହତ୍ କାର୍ଯ୍ୟକୁ ଆମମାନଙ୍କ ଜୀବନରେ ଉପଲବ୍ଧି କରିପାରିବା। ତାହା ନହେଲେ ଆମମାନେ କେବେ ହେଲେ ଉପଲବ୍ଧି କରିପାରିବା ନାହିଁ, ଏହା ନିରାଟ ସତ୍ୟ କଥା। ତେବେ ଦାଉଦଙ୍କର ଏହି ପ୍ରକାର ଭୟଙ୍କର ଦୁର୍ଦ୍ଦଶା ସେହି ଆଗାମୀ ମହାକ୍ଲେଶର ସମୟରେ ଈଶ୍ୱରଙ୍କୁ ଲୋକମାନଙ୍କର ଦୁର୍ଦ୍ଦଶାକୁ ପ୍ରତିବିମ୍ବିତ କରାଏ। ଆସନ୍ତୁ ଏହାପରେ ଆମେ ଚଉଦ ପର୍ବ ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଯୁଗାନ୍ତ ସମୟରେ ମନୁଷ୍ୟର ଭ୍ରଷ୍ଟାଚରଣ। ଏହି ଗୀତଟି ବିଶେଷତଃ ଗୀତ ବାର ପର୍ବ ସହିତ ଯୋଗାଯୋଗ କରେ। ଆପଣଙ୍କର ମନେଥିବ, ଗୀତ ବାର ପର୍ବରେ ଆମେ ଯୁଗାନ୍ତ ସମୟର ଦୁର୍ନୀତି ବିଷୟ ନେଇ ଲକ୍ଷ୍ୟ କରିଥିଲୁ। ଦୁର୍ନୀତି, ଦୁଷ୍ଟତା ଓ ଅନୈତିକତାର ମାତ୍ରା ଅଧିକ ବୃଦ୍ଧି ପାଇବ। ଆପଣ ବୋଧହୁଏ କହିପାରନ୍ତି ଯେ ଏହା ଏହି ବର୍ତ୍ତମାନ ଯୁଗର ଛବି ପ୍ରଦାନ କରେ, ମାତ୍ର ତାହା ମଧ୍ୟ ଠିକ୍ ନୁହେଁ, କାରଣ ଏହା ସେତେଦୂର ଭୟଙ୍କର ଆକାର ଧାରଣ କରିନାହିଁ, କିନ୍ତୁ ସେହି ମହାକ୍ଲେଶର ସମୟରେ ଭୟଙ୍କର ଆକାର ଧାରଣ କରିବାକୁ ଯାଉଅଛି, ଯାହାକି ସେପରି କେବେ ହେଲେ ପୂର୍ବରୁ ଘଟିନାହିଁ। ତାଛଡ଼ା ଯେଉଁମାନେ ବାସ୍ତବରେ ଖ୍ରୀଷ୍ଟ ବିଶ୍ୱାସୀ ସେମାନେ ଏହି ମହାକ୍ଲେଶର ସମୟ ମଧ୍ୟ ଦେଇ ଗତି କରିବେ ନାହିଁ, କାରଣ ପ୍ରଭୁ ତାହାଙ୍କର ବାକ୍ୟ ମଧ୍ୟ ଦେଇ ଜଣାଇ ଦେଇଛନ୍ତି ଯେ ସେ ସେମାନଙ୍କୁ ଏହି ମହାକ୍ଲେଶ ଘଟିବା ପୂର୍ବରୁ ସଂଗ୍ରହ କରିନେବେ। ପ୍ରକାଶିତ ବାକ୍ୟ ତିନି ପର୍ବର ଦଶ ପଦରେ ଲେଖା ଅଛି, ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ। ତେଣୁ ଏହି ମହାକ୍ଲେଶର ସମୟ ଆସିବା ପୂର୍ବରୁ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଏହି ଜଗତ ପରିତ୍ୟାଗ କରିସାରିଥିବ। ଏହି ଗୀତଟି ପ୍ରକୃତରେ ସେହି ଯୁଗାନ୍ତ ସମୟର ଦୁର୍ନୀତି ଓ ଭ୍ରଷ୍ଟାଚାର ବିଷୟକୁ ଭାବାଣୀ ଆକାରରେ ଉପସ୍ଥାପିତ କରେ। ବିଶପ୍ ହର୍ନ ଏହି ଗୀତଟିକୁ ଅତି ଚମତ୍କାର ଭାବରେ ତିନି ଭାବରେ ବିଭକ୍ତ କରନ୍ତି। ପ୍ରଥମତଃ ଜଗତର ଦୁର୍ନୀତି, ଦ୍ୱିତୀୟରେ ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଶତ୍ରୁତା, ଓ ତୃତୀୟରେ ପରିତ୍ରାଣ ନିମନ୍ତେ ଆକାଂକ୍ଷା ଓ ପ୍ରାର୍ଥନା। ତେବେ ଚଉଦ ପର୍ବର ପ୍ରଥମ ତିନି ପଦ ମଧ୍ୟରେ ସେ ଯୁଗାନ୍ତ ସମୟରେ ଜଗତର ଦୁର୍ନୀତି ବିଷୟ ନେଇ ଭାବାଣୀ ଆକାରରେ ପ୍ରକାଶ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ ଏଠାରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୂଢ଼ ମନେ ମନେ କହିଅଛି, ପରମେଶ୍ୱର ନାହାନ୍ତି, ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ସୁକର୍ମକାରୀ କେହି ନାହିଁ, ବିବେଚକ ଓ ପରମେଶ୍ୱରଙ୍କ ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ସଦାପ୍ରଭୁ ସ୍ୱର୍ଗରୁ ମନୁଷ୍ୟ ସନ୍ତାନଗଣ ପ୍ରତି ନିରୀକ୍ଷଣ କଲେ। ସେ ସମସ୍ତେ ବିପଥରେ ଯାଇଅଛନ୍ତି, ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି, ସୁକର୍ମକାରୀ କେହି ନାହିଁ, ନା ଜଣେ ହିଁ ନାହିଁ। ଏହା ହିଁ ହେଉଛି ମନୁଷ୍ୟର ଭ୍ରଷ୍ଟତା ଓ କଳୁଷିତ ଜୀବନ। ମନୁଷ୍ୟ ଯେତେବେଳେ ନାସ୍ତିକ ହୋଇଯାଏ ଓ ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କରେ ନାହିଁ, ସେତେବେଳେ ସେ ଈଶ୍ୱର ବିହୀନ ଜୀବନଯାପନ କରେ ଓ ନାନା ପ୍ରକାର କଳୁଷିତ କାର୍ଯ୍ୟରେ ଲିପ୍ତ ହୁଏ। ତେଣୁକରି ପାଉଲ ନୂତନ ନିୟମର ରୋମିଓ ତିନି ପର୍ବର ବାରପଦରେ ଏହି ବିଷୟକୁ ନେଇ ଉପସ୍ଥାପିତ କରି କହନ୍ତି, ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, ଏକ ସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି, ଯେ ସତ୍କର୍ମ କରେ ଏପରି କେହି ନାହିଁ, ନା ଏପରି ଜଣେ ହେଲେ ନାହିଁ। ପ୍ରିୟ ବନ୍ଧୁ, ପାଉଲ ଏଠାରେ କେବଳ ନାସ୍ତିକମାନଙ୍କୁ ଲକ୍ଷ୍ୟ କରି କହନ୍ତି ନାହିଁ, ମାତ୍ର ସେ ପ୍ରତ୍ୟେକଙ୍କୁ ଲକ୍ଷ୍ୟ କରି କହନ୍ତି, କାରଣ ଆମ୍ଭେମାନେ କୌଣସି ଉତ୍ତମ ବିଷୟ ସାଧନ କରିପାରୁନା। ମନୁଷ୍ୟ ପାପୀ, ମନୁଷ୍ୟର ଅବସ୍ଥା ଦୁର୍ନୀତିଗ୍ରସ୍ତ, ଓ ଏହି ତିନୋଟି ଯାକ ପଦ ପ୍ରକାଶ କରିଦିଏ ଯେ ମନୁଷ୍ୟ ଦୁର୍ନୀତି କରିବାରେ କେତେଦୂର ତଳକୁ ଖସିଯାଇପାରେ। ଏହାପରେ ଏହି ଚଉଦ ପର୍ବର ଚାରିପଦରୁ ଛଅ ପଦ ମଧ୍ୟରେ ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଶତ୍ରୁତା ବିଷୟ ନେଇ ପ୍ରକାଶ କରାଯାଇଅଛି। ସେମାନେ କେବଳ ଈଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି ନାହିଁ, ମାତ୍ର ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଯାଆନ୍ତି। ଦେଖନ୍ତୁ, ଲେଖା ଅଛି, ଅଧର୍ମାଚାରୀ ସମସ୍ତଙ୍କର କି କିଛି ଜ୍ଞାନ ନାହିଁ? ସେମାନେ ମୋ ଲୋକମାନଙ୍କୁ ଆହାର ପରି ଗ୍ରାସ କରନ୍ତି ଓ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। ସେଠାରେ ସେମାନେ ମହାଭୟଗ୍ରସ୍ତ ହୋଇଥିଲେ, କାରଣ ପରମେଶ୍ୱର ଧାର୍ମିକ ବଂଶ ମଧ୍ୟରେ ଅଛନ୍ତି। ତୁମ୍ଭେମାନେ ଦୁଃଖୀର ମନ୍ତ୍ରଣାକୁ ଲଜ୍ଜାର ବିଷୟ କରୁଅଛ, ମାତ୍ର ସଦାପ୍ରଭୁ ତାହାର ଆଶ୍ରୟ ଅଟନ୍ତି। ଆଜି ଧନୀ ଦରିଦ୍ରମାନଙ୍କୁ ସାହାଯ୍ୟ କରିପାରେ ନାହିଁ। ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କିଛି ଲୋଭ ଦେଖାଇ ସେମାନଙ୍କଠାରୁ ଶୋଷଣ କରେ ଓ ସେମାନଙ୍କୁ କରଭାରରେ ଭାରାକ୍ରାନ୍ତ କରାଏ। ମାତ୍ର ଈଶ୍ୱର ସେମାନଙ୍କର ସ୍ୱଭାବକୁ ଭଲଭାବେ ଜାଣନ୍ତି ଓ ଈଶ୍ୱର ସେମାନଙ୍କୁ କେବେ ହେଲେ ଛାଡ଼ିଦେବେ ନାହିଁ। ଏହାପରେ ଚଉଦ ପର୍ବର ସାତ ପଦରେ ପରିତାଳ ନିମନ୍ତେ ଆକାଂକ୍ଷା ଓ ପ୍ରାର୍ଥନା କରିବାର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ପାରୁ। ଲେଖା ଅଛି, ଆହା, ସିଓନଠାରୁ ଇସ୍ରାଏଲର ପରିତାଳ ଉପସ୍ଥିତ ହେଉ, ସଦାପ୍ରଭୁ ଆପଣା ଲୋକମାନଙ୍କୁ ବନ୍ଦିତ୍ୱରୁ ଫେରାଇ ଆଣିଲେ ଜାକୁବ ଉଲ୍ଲାସ କରିବ ଓ ଇସ୍ରାଏଲ ଆନନ୍ଦିତ ହେବ। ଏହା ସେହି ବିଜୟର ଦିନକୁ ଅପେକ୍ଷା କରେ ଯେତେବେଳେ କି ସେହି ସିଓନଠାରୁ ଇସ୍ରାଏଲ ନିମନ୍ତେ ପରିତ୍ରାଣ ଉପସ୍ଥିତ ହେବ। ସେହିଦିନ ଜାକୁବ ଉଲ୍ଲାସ କରିବ ଓ ଇସ୍ରାଏଲ ଆନନ୍ଦିତ ହେବ। ଏହା ସେହି ଯୁଗାନ୍ତ ସମୟର ବିଷୟକୁ ଉପସ୍ଥାପିତ କରାଏ ଯେତେବେଳେ କି ଈଶ୍ୱର ଇସ୍ରାଏଲ ସହିତ ଏହି ଜଗତରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବେ, କାରଣ ଈଶ୍ୱର ଇସ୍ରାଏଲ ପ୍ରତି କରିଥିବା ତାହାଙ୍କର ଅନନ୍ତକାଳସ୍ଥାୟୀ ନିୟମକୁ ସଫଳ କରିବେ। ଆସନ୍ତୁ ଏହାପରେ ପନ୍ଦର ପର୍ବ ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ବିଷୟବସ୍ତୁ ହେଉଛି ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ଉପସ୍ଥିତ ହେବାକୁ ଥିବା ଲୋକମାନଙ୍କର ବର୍ଣ୍ଣନା। ଯେଉଁମାନେ ସେହି ରାଜ୍ୟରେ ପ୍ରବେଶ କରିବେ ସେମାନଙ୍କ ବିଷୟ ନେଇ ପ୍ରକାଶ କରାଯାଇଅଛି, ଯାହାକି ଆମମାନେ ଏହି ପନ୍ଦର ପର୍ବରେ ଲକ୍ଷ୍ୟ କରିବାକୁ ପାରିବା। ଏହା ସେହି ଲୋକମାନଙ୍କ ବିଷୟ ନେଇ ପ୍ରକାଶ କରେ ଯେଉଁମାନେ କି ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ ଉପସ୍ଥିତ ହେବେ। ଦେଖନ୍ତୁ, ପନ୍ଦର ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ଗୀତ, ହେ ସଦାପ୍ରଭୁ, ତୁମ୍ଭ ଆବାସରେ କିଏ ପ୍ରବାସ କରିବ? ତୁମ ପବିତ୍ର ପର୍ବତରେ କିଏ ବାସ କରିବ? କେବଳ ଗୋଟିଏ ପବିତ୍ର ପର୍ବତ ଅଛି, ତାହା ହେଉଛି ସିଓନ ପର୍ବତ, ଯାହାକି ଇସ୍ରାଏଲ ଦେଶରେ ଅଛି। ସେ ସେହି ଲୋକମାନଙ୍କ ବିଷୟ ନେଇ କହନ୍ତି ଯେଉଁମାନେ କି ସେହି ଏକ ସହସ୍ର ରାଜ୍ୟ ମଧ୍ୟରେ ପ୍ରବେଶ କରିବାକୁ ଯାଉଅଛନ୍ତି, ଯେଉଁ ରାଜ୍ୟ କି ପ୍ରଭୁ ଯୀଶୁଖ୍ରୀଷ୍ଟ ଇସ୍ରାଏଲ ସହିତ ଏହି ଜଗତରେ ପ୍ରତିଷ୍ଠା କରିବେ। ପନ୍ଦର ପର୍ବର ଦୁଇରୁ ଚାରିପଦ ମଧ୍ୟରେ ସେହି ଲୋକମାନଙ୍କର ଉତ୍ତମ କାର୍ଯ୍ୟକଳାପ ତଥା ଆଚରଣ ବିଷୟ ନେଇ ପ୍ରକାଶ କରାଯାଏ, ଯେଉଁମାନେ କି ସେହି ରାଜ୍ୟର ଅଧିକାରୀ ହେବେ। ଲେଖା ଅଛି, ଯେଉଁ ଜନ ସରଳାଚରଣ ଓ ଧର୍ମକର୍ମ କରେ ଓ ଆପଣା ଅନ୍ତଃକରଣରେ ସତ୍ୟ କହେ, ଯେ ଆପଣା ଜୁହାରେ ଗ୍ଲାନି କରେ ନାହିଁ, ଅବା ଆପଣା ମିତ୍ରର ଅନିଷ୍ଟ କରେ ନାହିଁ, କିଏ ବା ଆପଣା ପ୍ରତିବାସୀ ବିରୁଦ୍ଧରେ ନିନ୍ଦା ପ୍ରକଟ କରେ ନାହିଁ, ଯାହାର ଦୃଷ୍ଟିରେ ପାମର ତୁଚ୍ଛୀକୃତ ହୁଏ, ମାତ୍ର ଯେ ସଦାପ୍ରଭୁଙ୍କ ଭୟକାରୀମାନଙ୍କୁ ସମାଦର କରେ, ଯେ ଶପଥ କରି ଆପଣାର କ୍ଷତି ହେଲେ ହେଁ ତାହା ଅନ୍ୟଥା କରେ ନାହିଁ। ଦେଖନ୍ତୁ, ଏହି ସମସ୍ତ ବିଷୟ ସେହି ଲୋକମାନଙ୍କର ଜୀବନରେ ପରିଲକ୍ଷିତ ହେବ ଯେଉଁମାନେ କି ସେହି ରାଜ୍ୟର ଅଧିକାରୀ ହେବେ। ଲେଖା ଅଛି, ଯାହାର ଦୃଷ୍ଟିରେ ପାମର ତୁଚ୍ଛୀକୃତ ହୁଏ। ବର୍ତ୍ତମାନ ଆମର ସମସାମୟିକ ଜଗତରେ ଆମେ ଏହାର ବିପରୀତ ଦେଖୁ, ପାମର ସମ୍ମାନିତ ହୁଏ, ମାତ୍ର ଈଶ୍ୱରଙ୍କ ଲୋକ ତୁଚ୍ଛୀକୃତ ହୁଏ। ମାତ୍ର ସେହି ଯୁଗାନ୍ତ ସମୟରେ ସେହି ରାଜ୍ୟରେ ସେପରି ଘଟିବ ନାହିଁ, କାରଣ ତାହା ଧାର୍ମିକତା ଓ ଶାନ୍ତିର ରାଜ୍ୟ ହେବ। ଏହାପରେ ପନ୍ଦର ପର୍ବର ପାଞ୍ଚ ପଦରେ ଲେଖା ଅଛି, ଯେ ସୁଧ ପାଇଁ ଟଙ୍କା ଋଣ ଦିଏ ନାହିଁ, କିମ୍ବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଏ ନାହିଁ, ଯେ ଏହି ସକଳ କର୍ମ କରେ ସେ କେବେ ଘୁଞ୍ଚାଯିବ ନାହିଁ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ସମ୍ମୁଖରେ କିଏ ଛିଡ଼ା ହେବାକୁ ଯାଉଅଛି? ଯେଉଁମାନଙ୍କର ଈଶ୍ୱରଙ୍କଠାରେ ବିଶ୍ୱାସ ଅଛି, ଯାହାକି ଏକ ଧାର୍ମିକତାର ଜୀବନକୁ ଉତ୍ପନ୍ନ କରିଅଛି। ପ୍ରିୟବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ପୁନର୍ବାର ଏହି ଜଗତକୁ ଆଗମନ କରୁଅଛନ୍ତି, ଏହି ଜଗତରେ ସେହି ଶାନ୍ତି ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଓ ତାହାଙ୍କର ବିଶ୍ୱାସୀମାନଙ୍କୁ ଗ୍ରହଣ କରିବା ପାଇଁ। ଯଦି ଆପଣ ତାହା ବିଶ୍ୱାସ କରନ୍ତି, ତାହେଲେ ବର୍ତ୍ତମାନଠାରୁ ସେଥିନିମନ୍ତେ ନିଜକୁ ପ୍ରସ୍ତୁତ କରନ୍ତୁ ଓ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେହି ଧାର୍ମିକତାର ପଥରେ ଅଗ୍ରସର ହୋଇ ଆତ୍ମାଙ୍କ ଫଳ ଧାରଣ କରନ୍ତୁ ଓ ଧାର୍ମିକତା ସାଧନ କରନ୍ତୁ। ପ୍ରିୟ ବନ୍ଧୁ, ଏହି ସମସ୍ତ ବିଷୟ ଆମମାନଙ୍କ ନିକଟରେ ପ୍ରକାଶ କରାଯାଇଅଛି ବା ଦାଉଦଙ୍କ ଜୀବନର ଅନୁଭୂତି ମଧ୍ୟ ଦେଇ ସେହି ସମସ୍ତ ଘଟଣା ଏବଂ ଭାବାଣୀ ଆକାରରେ ଭବିଷ୍ୟତର ବିଷୟକୁ ପ୍ରକାଶ କରାଯାଇଅଛି, ଯେପରି ଆମମାନେ ସେହି ଭବିଷ୍ୟତର ବିଷୟ ପ୍ରତି ଦୃଷ୍ଟି ରଖି ଏହି ଜଗତରେ ଆମମାନେ ପ୍ରଭୁଙ୍କ ନିମନ୍ତେ ପୃଥକୀକୃତ ଜୀବନଯାପନ କରୁ, ପବିତ୍ର ଜୀବନଯାପନ କରୁ, ତାହାଙ୍କର ସନ୍ତୋଷଜନକ ଜୀବନଯାପନ କରୁ, ଯଦ୍ୱାରାକି ତାହାଙ୍କର ଆଗମନ ସମୟରେ ଆମମାନେ ତାହାଙ୍କ ରାଜ୍ୟରେ ସ୍ଥାନ ପାଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ତାଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଠିକଣାଟି ଆଉ ଥରେ ଶୁଣନ୍ତୁ। ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।